ପରିସ୍ଥାପନ
ବୋଲି ହୁଟି
ଶ୍ରୀରାମ କରିଲେ ପ୍ରସ୍ଥାନ
ବୋଲି ହୁଟି
ତାହାର ତିନି ଦିନ ପରେ ଯାହା ଘଟିଲା ଏ କ୍ଷେତ୍ରରେ ସେ କଥା କହୁଛି ବୁଝାଇ
ବୋଲି ହୁଟି
ଶୁଣୁଥିବ ଯେ ମନ ଦେଇ
ବୋଲି ହୁଟି
ରତ୍ନଗ୍ରୀବ ନାମେ ରାଜାଟି
ବୋଲି ହୁଟି
ଯାଉଥିଲେ ସେହି ପଥେଟି
ବୋଲି ହୁଟି
ଶିବଙ୍କୁ କରିଲେ ଦର୍ଶନ ଦେଖିଲେ ରାମ ପଦ ଚିହ୍ନ ଦିବ୍ୟ ଜ୍ଞାନ ସବୁ ଜାଣିଲେ
ବୋଲି ହୁଟି
ଭକ୍ତିରେ ଗଦ ଗଦ ହେଲେ
ବୋଲି ହୁଟି
ବିଷ୍ଣୁ କଲେ ପ୍ରତିଷ୍ଠା
ବୋଲି ହୁଟି।